ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗେ ମହିଳାମାନେ ବଡ଼ ଭୂମିକା ନେଉଛନ୍ କହିଲେ ରାଷ୍ଟ୍ରପତି। ପାଲିଥିଲା ଅନ୍ତର୍ଜାତୀୟ ମହିଳା ଦିବସ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ସୁଭଦ୍ରା ଯୋଜନାର 2 ନମ୍ବର କିସ୍ତି ସାହାଜ ଟଙ୍କା ପାଇଲେ 1 କୋଟିନୁ ଅଧିକା ମହିଳା। ଆଉ ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତମାନଙ୍କେ ହେଇଛେ ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥର ପୂରା ଖବର, ଭାରତ ଏହାଦେ ପୃଥିବୀର 3 ନମ୍ବର ଅର୍ଥନୀତି ହେବାର୍କେ ଯାଉଥିବା ବେଲ୍କେ କର୍ମକ୍ଷେତ୍ରନ ଆହୁରି ଅଧିକା ମହିଳାମାନଙ୍କର ଭାଗିଦାରୀ ରହିବାର ଦରକାର ଅଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ନାରୀ ଶକ୍ତି ସେ ବିକଶିତ ଭାରତ ସମାରୋହକେ ଉଦ୍ଘାଟନ କରିକି ରାଷ୍ଟ୍ରପତି କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରଣ କରବାର ଦିଗେ ଦେଶର ଝିଅମାନେ ବଡ଼ଟେ ଭୂମିକା ନେଉଛନ୍। ଯେତେବେଳେ ବି ମହିଳାମାନଙ୍କର ପ୍ରତିଭାକେ ସମ୍ମାନ ଦିଆଯାଇଛେ, ସେମାନେ କେବେ ବି ନିରାଶ ନାଇଁ କରି ସ୍ୱାବଲମ୍ବୀ, ସ୍ୱାଭିମାନୀ, ସ୍ୱାଧୀନ ଆଉ ସଶକ୍ତ ନାରୀମାନଙ୍କର ବୋଲେ ବିକଶିତ ଭାରତ ନିର୍ମାଣ କରାଯାଇପାରବା ବୋଲି ରାଷ୍ଟ୍ରପତି କହିଛନ୍। ଆମର ସମାଜ ନାରୀକେ ସବୁଦିନ ସମାନ ସୁଯୋଗ ଆର୍ ନ୍ୟାୟ ଦେଇ ଆସିଛେ ବୋଲି ରାଷ୍ଟ୍ରପତି କହିବା ସହିତ ନିଜର ଜୀବନ କାହାଣୀର ଉଦାହରଣ ଇ ଅବସରରେ ଉପସ୍ଥାପନ କରିଛନ୍।
ଆଜ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ମନାନେ କି ପରମ୍ପରା କେ 50 ବର୍ଷ ପୁରି ହୋ ରହା ହେ। ଇସମେ କୋଇ ସନ୍ଦେହ ନହିଁ ହେ କି ଇସ କାଲଖଣ୍ଡ ମେ ନାରୀ ସମୁଦାୟ ନେ ଅଭୂତପୂର୍ବ ପ୍ରଗତି କି ହେ। ମେ ଆପଣି ଜୀବନ ଯାତ୍ରା କୋ ଭି ଇସି ପ୍ରଗତି କି କଡ଼ି ମାନତି ହୁଁ। ଓଡ଼ିଶା କେ ଏକ ସାଧାରଣ ପରିବାର ଔର ପିଛଡ଼େ କ୍ଷେତ୍ର ମେ ଜନ୍ମ ଲେନେ ସେ ଲେକର ମେରି ରାଷ୍ଟ୍ରପତି ଭବନ ତକ କି ଯାତ୍ରା ଭାରତ କେ ସମାଜ ମେ ନାରୀ କୋ ମିଲେ ସମାନତା କେ ଅବସର ଏବଂ ସାମାଜିକ ନ୍ୟାୟ କି କାହାନୀ ହେ।
ଏହି ସମ୍ମିଳନୀ ଥି ଆଜ ଆଲୋଚନା ଚକ୍ର ଆଉ 3ଟା ବୈଷୟିକ ଅଧିବେଶନ ହେଇଛି। କାର୍ଯ୍ୟକ୍ରମ ଥି ମହିଳା ଆଉ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ। ସମାଜର ଭିନ୍ ଭିନ୍ କ୍ଷେତ୍ରନ ମହିଳାମାନଙ୍କର ଅବଦାନ ଆଉ ସଫଳତାକେ ସମ୍ମାନ ଜଣାବାର ଲାଗି ମିଲିତ ଜାତିସଂଘ ତରଫ 1975 ଆଜିର ଦିନକେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ଏ ବଛର ମହିଳା ଦିବସର ବାର୍ତ୍ତା ହେଉଛି, ସବୁ ମହିଳା ଆର୍ ବାଳିକାମାନଙ୍କୁ ଅଧିକାର, ସମାନତା ଆର୍ ସଶକ୍ତ କରବାର। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାବାର ସହିତ ବିକଶିତ ମାର୍ଗେ ଦେଶର ଯାତ୍ରା ଥି ମହିଳାମାନଙ୍କୁ ସମର୍ଥନ ଦେବାର୍କେ ଦେଶବାସୀଙ୍କୁ ଅନୁରୋଧ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଅବସରରେ ଦେଶର ମହିଳାମାନଙ୍କୁ ପ୍ରଣାମ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ମୋଦି ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟକ୍ରମ ଥି ମହିଳା ସଶକ୍ତିକରଣକେ ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଛନ୍। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି ଶୁଭେଚ୍ଛା ଜଣାଇକରି ସଫଳତାର ଶିଘାକେ ପହଞ୍ଚବାର ଲାଗି ମହିଳାମାନଙ୍କ ଦୃଢ଼ ଇଚ୍ଛାଶକ୍ତିକେ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଥି ମହିଳାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ଆର୍ଥିକ ସଶକ୍ତିକରଣକେ ତହକାବାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍ ବୋଲି କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ଅବସରରେ ବାର୍ତ୍ତା ଦେଇକରି କହିଛନ୍, ରାଜ୍ୟ ସରକାରଙ୍କର ବହୁଟେ ଆକାଂକ୍ଷିତ ଯୋଜନା ମହିଳାମାନଙ୍କର ଆର୍ଥିକ ସ୍ୱାଧୀନତା ଆଉ ବିକାଶଧାରାକେ ଦୁଇଗୁଣ କରିପାରିଛି। ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଉପରବେଳା ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ର ପ୍ରଧାନମନ୍ତ୍ରୀଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକେ ଆଜି ପରିଚାଳନା କରୁଛନ୍। ଏଲିନା ସାମାଜିକ ଗଣମାଧ୍ୟମ ଥି ଦେଶର ମହିଳାମାନଙ୍କୁ ବିଜ୍ଞାନ କ୍ଷେତ୍ରକେ ଆସବାର ଲାଗି ଆହ୍ୱାନ ଦେଇଛନ୍। ସେ କହିଛନ୍, ଭାରତୀୟ ମହିଳାମାନଙ୍କର ବହୁତ ପ୍ରତିଭା ରହିଛି ଆଉ ବିଜ୍ଞାନ କ୍ଷେତ୍ରଟି ସେମାନଙ୍କ ଲାଗି କେତେନି କେତେ ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ରାଜ୍ୟର 1 କୋଟିନୁ ଅଧିକା ମହିଳାଙ୍କୁ ସୁଭଦ୍ରା ଯୋଜନା 2 ନମ୍ବର କିସ୍ତି ସାହାଜ ଟଙ୍କା ବାଟିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଲକ୍ଷ୍ୟପତି ଦିଦି ତିଆର କରବାର ଥି ଓଡ଼ିଶା ଦେଶେ 2 ନମ୍ବରଠାରେ ରହିଛି। ମହିଳା ସଶକ୍ତିକରଣ ଦିଗେ ଇଟା ବଡ଼ଟେ ସଫଳତା ଆଏ। ସରକାର ମହିଳାମାନଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ସ୍ତରଥି ବରକସ କରବାର ଲାଗି ଲଗାତାର ଚେଷ୍ଟା କରୁଛନ୍। ଏ ଦିଗେ ସୁଭଦ୍ରା ଯୋଜନା ଗୋଟେ ବଡ଼ ଅଭିଯାନ ହେବାର୍କେ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ମହିଳାମାନଙ୍କର ବିକାଶ ଥି ସୁଭଦ୍ରା ଯୋଜନା ଗୋଟେ ଯୁଗାନ୍ତକାରୀ ଯୋଜନା ଆଏ ବୋଲି କହିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଲ୍ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ରାଜ୍ୟ ଇ କେୱାଇସି ପ୍ରକ୍ରିୟାକେ ତୁର୍ତ୍ତି କରବାର ଲାଗି ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଏହାଦେ ତକ୍ ପାଖାପାଖି 92% ହିତାଧିକାରୀମାନଙ୍କର ଇ କେୱାଇସି ସରିଛି। ପାଖାପାଖି 30,84,000 ଯୋଗାଣ ପ୍ରକ୍ରିୟାଥି ସାମିଲ ନାଇଁ ହୋଇଥିବାର ହିତାଧିକାରୀମାନଙ୍କର ବାବଦେ ତଥ୍ୟ ହାସଲ କରବାର ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍। ସେନ୍ତା ରାଜ୍ୟ ରାଜ୍ୟ 30 ସରକାରୀ ସୁଲଭ ମୂଲ୍ୟ ଦୋକାନକେ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ହିସାବରେ ବଦଲାଯାଇକରି ରାସନ ଦରବ ସହିତ ପୁଷ୍ଟିକର ଖାଇବାର ଦରବ ଯୋଗାଇ ଦେବା ଲାଗି ପଦକ୍ଷେପ ନିଆଯିବାର ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏ ବଛରର ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଜିଲ୍ଲା ନଥିବା ଅଦାଲତମାନଙ୍କେ ହୋଇଯାଇଛି। ହାଇକୋର୍ଟର 8 ବିଚାରପତି ଭିନ୍ ଭିନ୍ କୋର୍ଟଟି ମାମଲାମାନଙ୍କର ଆପୋଷ ସମାଧାନ କରିଛନ୍। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ସିଭିଲ୍ କୋର୍ଟ ପରିସରର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଏହି ଲୋକ ଅଦାଲତଟି ପାଖାପାଖି ସବୁ ପ୍ରକାର ବିଚାରାଧୀନ ମାମଲା ସହିତ ଅଲଗା ଦେବାନୀ ମୋକଦ୍ଦମାମାନଙ୍କର ଆପୋଷ ସହମତି ସମାଧାନ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। କଳାହାଣ୍ଡି ଜିଲ୍ଲାର ସବୁ ବିଚାର ବିଭାଗୀୟ ଅଦାଲତମାନଙ୍କେ ଏ ବଛରର ପହିଲା ରାଷ୍ଟ୍ରୀୟ ଲୋକଅଦାଲତ ହୋଇଯାଇଛି। ଲୋକଅଦାଲତ ଜିଲ୍ଲା ଆଉ ଦୋରା ଜଜ୍ ଆଉ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନତି ଭିନ୍ ଭିନ୍ ଅଦାଲତନ ପାଖାପାଖି 2478 ମାମଲାର ଫଇସଲା କରାଯାଇଥିଲା। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ଜିଲ୍ଲା ନ୍ୟାୟାଳୟ ପରିସରର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଲୋକ ଅଦାଲତ 82 ବିଚାରାଧୀନ ମାମଲା ଆସିଥିବା ବେଳେ 28 ବ୍ୟାଙ୍କ ବାବଦ ପ୍ରାକ୍ ମୋକଦ୍ଦମା ମାମଲାର ଫଇସଲା କରାଯାଇଥିଲା। ଇତାର ସହିତ ହରଭଙ୍ଗା ଆଉ କଣ୍ଟାମାଲ କୋର୍ଟନ ଭିଲ୍ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ସମ୍ବଲପୁର ଆର୍ ସୁନ୍ଦରଗଡ଼ ଜିଲ୍ଲା ଦେଇକରି ଯାଇଥିବା ରେଲପଥ ନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନ ଆଉ ବିକାଶ କାମର ସମୀକ୍ଷା କରିଛନ୍। ଝାରସୁଗୁଡ଼ା ରେଲ ଜଙ୍କସନ୍ ଭିନ୍ ଭିନ୍ ବିକାଶମୂଳକ କାମ ଚାଲିଥିବା ବେଲ୍କି ସେ ସବୁକେ ଜଲ୍ଦି ସାରବାର୍ ଲାଗି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସଭାଗୃହନ ଗୋଟିଏ ସମୀକ୍ଷା ବୈଠକ ହୋଇଥିଲା। ବୈଠକଟି ଚକ୍ରଧରପୁର ସମ୍ବଲପୁର ଆର୍ ବିଳାସପୁର ରେଲମଣ୍ଡଳର ବରିଷ୍ଠ ନିର୍ମାଣ ଆର୍ ଅଧିକାରୀମାନେ ଯୋଗ ଦେଇଥିଲେ। ଜମି ଅଧିଗ୍ରହଣ ସମସ୍ୟାକେ ଜଲ୍ଦି ସମାଧାନ କରିବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା ପ୍ରଶାସନକେ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ବଲାଙ୍ଗୀର ଜିଲ୍ଲାର ସିଭିଲ୍ କୋର୍ଟ ପରିସରର ଗୋଟିଏ ଅଣସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ହୋଇଯାଇଛି। ସ୍ୱାସ୍ଥ୍ୟ ଶିବିରଟି ମାହାଲିଆ ଔଷଧ ଦିଆଯିବା ସହିତ ରକ୍ତ ନମୁନା ପରୀକ୍ଷା କରାଯାଇକରି ଡାକ୍ତରଙ୍କ ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା। ଶିବିରଟି ଆଶାକର୍ମୀ ମହିଳା ସ୍ୱାସ୍ଥ୍ୟକର୍ମୀ ଆର୍ ସ୍ୱାସ୍ଥ୍ୟକେନ୍ଦ୍ରର ଭିନ୍ ଭିନ୍ କର୍ମଚାରୀମାନେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ସମବାୟ ବିଭାଗ ତରଫୁ ଗୋଟିଏ ପଦଯାତ୍ରା ହୋଇଯାଇଛି। ପଦଯାତ୍ରା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ ସମ୍ବଲପୁର ମଣ୍ଡଲ କାର୍ଯ୍ୟାଳୟରୁ ବାହାରିକରି ଜେଲ୍ ଛକ କଚେରୀ ଛକ ଦେଇକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତକ ଯାଇଥିଲା। ପଦଯାତ୍ରାକେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇ ଶୁଭାରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ପରିଷଦ ତରଫୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଖଡ଼ିଆଲ ବ୍ଲକ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳାମାନେ ନିଜର ପରିବାର ଆର୍ ସମାଜଟି ନିଷ୍ପତ୍ତି ନେବାର ଅଧିକାର ପାଇଥିବା ବେଲ୍କେ ସବୁ କ୍ଷେତ୍ରଟି ଆଗାଡ଼େ ରହିଛନ୍ ବୋଲି କହିଛନ୍। ଦେବଗଡ଼ ଜିଲ୍ଲା ସମବାୟ ସମିତି ଉପନିବନ୍ଧକ ମୋନିକା ରାୟଙ୍କ ନେତୃତ୍ୱଥି ମହିଳା ଦିବସ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଥିଲା। ତାର ଉତ୍ତରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ଗୋଟିଏ ଶୋଭା ହୋଇଥିଲା। ଇସ୍ ଅବସରରେ ଜିଲ୍ଲା ପ୍ରଶାସନ ତରଫୁ ଭିନ୍ ଭିନ୍ କ୍ଷେତ୍ର ସଫଳ ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଇତାର ସହିତ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ସାହାଜ ଟଙ୍କା ବାଣ୍ଟବାର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖାଯାଇଥିଲା। ସେନ୍ତା କଳାହାଣ୍ଡି ଜିଲ୍ଲାର ଭିନ୍ ଭିନ୍ ଜାଗାନ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନୂଆ ମାଣିକେଶ୍ୱରୀ ବିଦ୍ୟାଳୟ ପଡ଼ିଆଠାରେ ସୁଭଦ୍ରା ଯୋଜନାର ସାହାଜ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆର୍ ଭିନ୍ ଭିନ୍ ଅଧିକାରୀ ଆଉ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନା ଲାଗି ଜିଲ୍ଲାର 4,05,000 ହିତାଧିକାରୀ ଆବେଦନ କରିଥିବା ବେଳେ 3,85,000 ହିତାଧିକାରୀ 2 କିସ୍ତି ସାହାଜ ଟଙ୍କା ପାଇଛନ୍। ସୁଭଦ୍ରା ସାହାଜ ଟଙ୍କା ପାଇବାର ଉତ୍ତରୁ ଜିଲ୍ଲାର ଜଣେ ହିତାଧିକାରୀ କହିଛନ୍,
ନମସ୍କାର, ମୋର ନାଁ ଲକ୍ଷ୍ମୀ ତାଣ୍ଡି, ମୁଁ ନର୍ଲା ବ୍ଲକରୁ। ଆର୍ ମୁଁ ଫାର୍ଷ୍ଟ କିସ୍ତି ତ ପାଇସାରିଥିଲି, ଏବେ ଦ୍ୱିତୀୟ କିସ୍ତି ବି ପାଇଲି। ଫାର୍ଷ୍ଟ କିସ୍ତି ଯେତେବେଳେ ପାଇଲି ମୁଁ 2 ଛେଳି କିଣିଥିଲି, 2 ଛେଳିରୁ ଆଉ 2 ଛେଳି ହେଇସାରିଲାଣି। ଆଉ ଏବେ ସେକେଣ୍ଡ କିସ୍ତି ପାଇଛି। ମୁଁ ଆଉ ଗୋଟେ କିଛି ବ୍ୟବସାୟରେ ଲଗେଇକି ମୁଁ ଆଉ ଟିକେ ଉପରକୁ ଉଠିବାକୁ ଚେଷ୍ଟା କରିବି। 5,000 ମିଳିଛି, ସରକାରର ସହାୟତା ମିଳୁଛି, ତାହେଲେ ବହୁତ ଖୁସି। ଆଉ ମୋହନ ସରକାରଙ୍କୁ ବି ବହୁତ ବହୁତ ଧନ୍ୟବାଦ।
ହୀରାକୁଦ ଡ୍ୟାମ୍ର ଡେବ୍ରି ଫାଲ ନିର୍ମାଣାଧୀନ ଅତିରିକ୍ତ ସ୍ପିଲ୍ବେ କାମ ଫେର୍ ଖାଏ ମୂଲ ହେବା। ତଲମୁଡ଼େ ଧନଜୀବନ ରକ୍ଷା, ଉଦ୍ଭିଦ ଓ ଜୀବଜନ୍ତୁମାନଙ୍କ ସୁରକ୍ଷାକେ ନଜରଟି ରଖିକରି ସରକାର ଏହି ନିଷ୍ପତ୍ତି ନେଇଛନ୍। ଏଥିଲାଗି 9 ଟିମ୍ ଆଜି ହୀରାକୁଦ ଗସ୍ତଟି ଯାଇକରି ହୀରାକୁଦର ଅତିରିକ୍ତ ସ୍ପିଲ୍ୱେ, ବିସ୍ଥାପିତ ହେବାରକେ ଥିବା ଅଞ୍ଚଳ, ସାଇଫୁନ୍ ଅଞ୍ଚଳ ବୁଲି ଦେଖିବାର ସହିତ ଅଶୋକ ନିବାସନ ଗୋଟିଏ ବୈଠକ କରିଛନ୍। ରାଜ୍ୟ ଆଇବା 4-5 ପାଗ ଏନ୍ତା ସୁଖା ରହିବା ଆର୍ ତାପମାତ୍ରାଟି କିଛି ପରିବର୍ତ୍ତନ ନାଇଁ ହୁଏ। ଆଜି ରାଜ୍ୟର ସବୁନୁ ଜହତାତି ବୌଦ୍ଧନ 38 ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ବଲାଙ୍ଗୀରନ 37.5, ସମ୍ବଲପୁରନ 36.9, ଝାରସୁଗୁଡ଼ାନ 36.8, ସୋନପୁରନ 36.7 ଆର୍ ଟିଟିଲାଗଡ଼ନ 36.3 5.5 ডিগ্রি সেলসিয়াস রেকর্ড করা যাইছে। শেষে মুখ্য খবর ফেরগে, বিকশিত ভারত লক্ষ্য পূরণ দিগে মহিলা মানে বড় ভূমিকা নেউছন কহিলে রাষ্ট্রপতি। পালিত হেলা আন্তর্জাতীয় মহিলা দিবস, শুভেচ্ছা জনালে রাষ্ট্রপতি প্রধানমন্ত্রী। সুভদ্রা যোজনার 2 নম্বর কিস্তি সাহায্য টঙ্কা পাইলে 1 কোটি নু অতকা মহিলা। হাইকোর্ট সহিত রাজ্যের ভিন ভিন আদালত মানকে হয়েছে রাষ্ট্রীয় লোক আদালত। আজির আঞ্চলিক খবর ইন শেষ হলা, জুহার।